ମା ସମ୍ମିଳିତ ଫ୍ୟାନ୍ସ ମାନେ ଆଜିର ନୂଆ ଭିଡିଓରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଭିଡିଓ ବହୁତ ଖାସ ସମୟ ହେଇଯାଉଛି, ତ ଭିଡିଓକେ ଲାଷ୍ଟ ତ ଦେଖିବେ, ସ୍କିପ୍ ନେଇ କରିବେ। ତ ଫ୍ୟାନ୍ସ ମାନେ ଫ୍ୟାନ୍ ନ୍ୟୁ ସମ୍ବଲପୁରୀ ସଙ୍ଗ, ସମ୍ବଲପୁରୀ ଇଣ୍ଡଷ୍ଟ୍ରିରେ ଆପଣ ଡେଲି ୟୁନିକ୍ ଆଉ ଡିଫରେଣ୍ଟ ଲେଭେଲ ସମ୍ବଲପୁରୀ ସଙ୍ଗ ଡେଲି ଶୁଣିବା କହୁଥିବେ। ଡେଲି ତ ସଙ୍ଗ ଆସୁଛି, ହେଲେ କମ୍ପିଟିସନ୍ ଚାଲିଛି, ଆଉ କାମ ଚଳା ସମୟରେ ନିଆସନ ବହୁତ ୟୁନିକ୍ ଡିଫରେଣ୍ଟ ଲେଭେଲ ସଙ୍ଗ ମାନେ ଆସୁଛି। ତ ଫ୍ୟାନ୍ସ ମାନେ ଫ୍ୟାନ୍ ନ୍ୟୁ ସମ୍ବଲପୁରୀ ସଙ୍ଗ ଯେ ରିଲିଜ୍ ହେଇ ସାରିଲାନ, ତ ଚାଲୁ ଜାନ୍ମ ଅପଡେଟ୍ଟା କାଣା ରହିଛି। ତ ଫ୍ୟାନ୍ସ ମାନେ ଫ୍ୟାନ୍ ଗୋଟେ ସଙ୍ଗ ଯେନ୍ତା ଆସିଲାନ, ତ ସଙ୍ଗର ଟାଇଟିଲ୍ ଯେନ୍ତା ରଖାଯାଇଛି କି ସାତ ରଙ୍ଗିଆ ପ୍ରଜାପତି, ଯେନ୍ତା ଟାଇଟିଲ୍ ଗୋଟେ ବହୁତ ୟୁନିକ୍ ଅଛି, ଯେନ୍ତାକି ସାତ ରଙ୍ଗିଆ ପ୍ରଜାପତି ବହୁତ ବଢ଼ିଆ ହେଇଛି, ୟୁନିକ୍ ହେଇଛି। ଆଉ ସଙ୍ଗକେ ଯାଇକି ବହୁତ ସୁନ୍ଦର ଯିଏକି ଗାଇଛନ୍ ଆଶିଷ କୁମାର ଏଣ୍ଡ ଅର୍ଚ୍ଚନା ପାଢ଼ୀ, ଯେନ୍ତା ଆଶିଷ କୁମାର ଅର୍ଚ୍ଚନା ପାଢ଼ୀ ବର୍ତ୍ତମାନ ସମ୍ବଲପୁରୀ ଟ୍ରେଣ୍ଡିଂରେ ସିଙ୍ଗର ବେଲେ ଚାଲିଛନ୍, ତ ବହୁତ ବଢ଼ିଆ ହେଇଛି। ଆଉ ସଙ୍ଗକେ ଯାଇକି ବହୁତ ସୁନ୍ଦର ୟୁନିକ୍ ସେ ଲେଖିଛନ୍, ଯେନ୍ତାକି ଏସ୍ ଜେ ଜ୍ୟୋତି, ଆଉ ବହୁତ ସୁନ୍ଦର ମ୍ୟୁଜିକ୍ ଦେଇଛନ୍, ଯେନ୍ତାକି ହେମନ୍ତ ପଠା ସଙ୍ଗଟା ବହୁତ ବଢ଼ିଆ ହେଇଛି। ଆଉ ସଙ୍ଗଟା ଯେନ୍ତାକି ରେକର୍ଡିଂ ହେଇଛେ ଆରା ଷ୍ଟୁଡିଓ ବରଗଡ଼ରେ, ଆଉ ଯେନ୍ତାକି ମାଷ୍ଟରିଂ କରିଛନ୍ ଯେନ୍ତାକି ବିଶିକିଷନ ଦୀପ ବହୁତ ବଢ଼ିଆ ହେଇଛି। ପ୍ରଡ୍ୟୁସର ଯିଏ ଅଛନ୍ତି ଥବିର ନାୟକ ବହୁତ ବଢ଼ିଆ ହେଇଛି, ସଙ୍ଗଟା ଅଲରେଡ଼ି ରିଲିଜ୍ ହେଇ ସାରିଲାନ, ତ ଆପଣ ନି ଶୁଣବାର ବେଲେ ଓନ୍ଲି ଫର୍ ୟୁ ୟୁଟ୍ୟୁବ୍ ଚ୍ୟାନେଲ୍ ରିଲିଜ୍ ହେଇ ସାରିଲାନ, ତ ଆପଣ ଓନ୍ଲି ଫର୍ ୟୁ ଚ୍ୟାନେଲ୍କେ ଭିଜିଟ୍ କରୁ, ସଙ୍ଗେ ଦେଖୁ ଶୁଣୁ ଏନ୍ଜୟ କରୁ, ତା ସାଙ୍ଗେ ସାଙ୍ଗେ ଓନ୍ଲି ଫର୍ ୟୁ ୟୁଟ୍ୟୁବ୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରବାରଟା ନିଗୁ ଲେଖାଥିଲେ ଏଇ ଚ୍ୟାନେଲ୍ରେ। ଆଉ ସମ୍ବଲପୁରୀ ସମୟରେ ଆସିବା, ତ ଆପଣ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରି ରଖିଦେଉ, ତାପରେ ନୂଆର ଅପଡେଟ୍ ଯେତେବେଳେ ଆସିବା ତ ଆପଣଙ୍କ ଅପଡେଟ୍ ପହଞ୍ଚିଯିବ। ତ ଏସବୁ ବହୁତ ବଢ଼ିଆ ହେଇଛି, ଫେର୍ ସେମାନେ ସାତ ରଙ୍ଗିଆ ପ୍ରଜାପତି ସଙ୍ଗଟା ବହୁତ ବଢ଼ିଆ ହେଇଛି, ୟୁନିକ୍ ହେଇଛି, ଆପଣ ଏବେ ଶୁଣୁନ୍ ଦେଖୁନ୍। ଆଉ ଯେତେବେଳେ ସମ୍ବଲପୁରୀ ନୂଆ ସଙ୍ଗ ଆସୁଛି, ତ ଆପଣ ମିସ୍ ନି କରୁନ୍, ସେ ସଙ୍ଗେ ଶୁଣୁନ୍ ଦେଖୁନ୍ ଗୋଟେ କାଣା ଗୋଟେ କ୍ୱାଲିଟି ଅଛି। ଯେତେ ସମ୍ବଲପୁରୀ ସଙ୍ଗ ଆସିଛେ ବହୁତ ଲୋକ ନେ ସଙ୍ଗ ପହଞ୍ଚି ନେଇ ପାର୍ବା, ତ ଆମର ଦ୍ୱାରା ଯେତେ ହଉଛି ତ ଆମେ ଆପଣଙ୍କୁ ସେୟାର କରୁଛୁ, ତ ଆପଣ ବି ଯେତେ ସମ୍ବଲପୁରୀ ସଙ୍ଗେ ସପୋର୍ଟ ଦଉନ୍, ପ୍ୟାର ଦଉନ୍, ସବୁ ସଙ୍ଗେ ଏନ୍ଜୟ କରୁନ୍ ଶୁଣୁନ୍, ଆଉ ବହୁତ ଲୋକ ନେ ସେୟାର କରୁନ୍। ତ ବାକି ସଙ୍ଗେ ଏନ୍ତା ସପୋର୍ଟ ପ୍ୟାର ଦେଇ ଆସିଛନ୍, ଯେନ୍ତାକି ସାତ ରଙ୍ଗିଆ ପ୍ରଜାପତି ସଙ୍ଗେ ବହୁତ ସାରା ସପୋର୍ଟ ଦଉନ୍, ବହୁତ ସାରା ପ୍ୟାର ଦଉନ୍, ସଙ୍ଗଟା ବହୁତ ବଢ଼ିଆ ହେଇଛି। ତ ଫ୍ୟାନ୍ସ ମାନେ ଭିଡିଓଟା କେନ୍ତା ଲାଗ୍ଲା, ଭିଡିଓ ଯଦି ଭଲ ଲାଗ୍ଲା ତ ଲାଇକ୍ କରବେ, ସେୟାର କରବେ, କମେଣ୍ଟ କରବେ, ଆର୍ ଏନ୍ତା ନୂଆ ନୂଆ ଭିଡିଓ ଦେଖବାର୍ ଲାଗି ମୋର ୟୁଟ୍ୟୁବ୍ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରିଦେବେ। ତ ଫ୍ୟାନ୍ସ ମାନେ ଫେର୍ ଆମେ ଭେଟମା ଏନ୍ତା ଏନ୍ତା ନୂଆ ନୂଆ ଭିଡିଓରେ।